ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ वरदे सुधा महारानी, श्री श्री राधा कृष्ण चंद्र, श्री श्री लक्ष्मी नृसिंह देव, श्री श्री सीताराम लखन मान जी का निवेदन करी। श्रील गुरुदेव श्री श्रीमद भक्ति सुरदान गोस्वामी के महाराज पद पद में पूर्ण निवेदन करी। इसकन प्रतिष्ठाचार्य श्री श्रीमदेश भक्ति विधान सिंह महाराज पद पद में पूर्ण निवेदन करी। समस्त साधु वैष्णव तथा पुष्ट वैष्णव सदन पूर्ण निवेदन करी। आम श्रीमद भागवतम पंचम स्कंद 19 अध्याय जो विषय अन्न हनुमान जी स्तुति विषय श्रवण करते आज हूँ सप्तम दिवस आज चारोटी श्लोक अच्छे पाँच रु आठ आज पाँच श्लोक पाठ कर पंचम स्कंद 19 अध्याय श्लोक पाँच अच्छे आम मर्तावतार श्रिय मर्त्य शिक्षण रक्षो बधाव न केवल विभो कूतोन्यता सद्रमत स्वात्म सीता व्यसना स्वर से प्रभु आपण जो अवतार ग्रहण करती मर्त्यावतारस्तु इह मर्त्य शिक्षण प्रभु इह कहले भौतिक जगत जो आसती ये गोटे प्रश्न आसे भगवान सब अवतार खाली भारतवर्ष आसती ना आगे आसती प्रभुपाद महाराज प्रश्न पचार तेणु प्रभुपाद महाराज कहले भारतवर्ष आसती कहीं भारतवर्ष हूँ ये पृथ्वीर हेडक्वाटर हूँ यहाँ ये सब प्रकार सुविधा रही तेनाली आम कैपिटल हूँ दिल्ली सेमती पृथ्वीर हेडक्वाटर भगवान जो आसती हेडक्वाटर हूँ भारतवर्ष से देवता मैंने मत ये स्लो करदेल काउंट जो रोचे से देवता मैंने प्रार्थना करते आम को भारतवर्ष गोटे मनुष्य जन्म करूँ आम सका कहते देवता मैंने आम एम कह आम आगुरी देवता थे तेणु प्रार्थना करदे भगवान को सांक्शन करदे भगवान आम भारतवर्ष बर्तमान मनुष्य जन्म प्राप्त होचे तेणु ये आग कट ना सीधा जाकि भगवत धाम को जीवा टिकेटा जोड़ करदेवार अच्छे आडभांस बुकिंग कर दिखे आउ पुणी थे स्वर्ग पुणी थे वार्ताला पुणी मत्य पुणी सब रही है जिन ना एक थर के भगवत धाम को आडभांस बुकिंग करदे एक थर सर भगवत धाम को जीवे प्रार्थना करते जो भारत वर्ष जन्मग्रहण कर मनुष्य जन्म प्राप्त होते आम जहाँ भी हूँ भगवान जो ये आसती पृथ्वी को आसती भारतवर्ष जन्मग्रहण करती भारतवर्ष आविर्भाव हूँ भगवान जन्मकर्म हो दिव्य तेणु भारतवर्ष भगवान सब अवतार आसती अगर कौन से देश आसती ना कारण यहाँ हेडक्वाटर से भारतवर्ष हूँ बहुत भाग्यवान जो मैंने भारतवर्ष जन्मग्रहण कर बहुत भाग्यवान तेणु मर्त्या अवतार से मर्त्य शिक्षण मर्त्य शिक्षण भगवान आसती शिक्षा प्रदान करने कि भगवान जो कहले भगवदगीत जे कौन मुसती केत आसे धर्म जो ज्ञान हुए अधर्म अभ्युतान हुए मुझे प्रतिजुग आसे आसिक साधु मान आनंद प्रदान करे परित्राण करे दुष्कृत मान विनाश करे एवं धर्म स्थापन करती भगवान कि हनुमान महाराज कहते आप आसती शिक्षा देवाई रक्ष बधाय न केवल विभु रक्ष राक्षस जो बध करती से आप आसती ना कहीं भगवान चाहिए इच्छा रे सृष्टि स्थिति प्रलय होना होगा इच्छा रे भगवान आसवाक पड़ा ना करोना भाई ये करने भगवान पठेदे से मेसेंजर पठेदे करुणा जा जो मैंने सब ये कर सब आदे भगवान की इच्छा रे आतंक पड़ जाइए अनेक कर भगवान हत्या करदे पारे क्या कि असुविधा ना किंतु भगवान से आसती ना से गोटे सेकेंडरी रिजन आसती जो सब उद्धार करती ये रक्षस मैंने सब उद्धार हो जाती ରକ୍ଷ ବଧା ଏବ ଭଗବାନ ଯେଉଁ ବଧ କରନ୍ତି ମଧ୍ୟ ସେଇଟା ମଧ୍ୟ ବହୁତ ସୁନ୍ଦର। ଭଗବାନ ବଧ ହତ୍ୟା କରନ୍ତି ବହୁତ ସୁନ୍ଦର, ସେଇଟା ଭଗବାନ କରୁଣା। ଅନ୍ୟମାନେ ଯେଉଁମାନେ ଜାଣନ୍ତିନି ସେମାନଙ୍କର କ'ଣ ଅସୁରମାନେ ବଧ କଲେ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣନ୍ତି ପ୍ରଭୁ ଭଗବାନ ଅସୁରମାନଙ୍କୁ ଆପଣ ଉଦ୍ଧାର କଲେ, ଆପଣ କେତେ ଦୟା ପ୍ରଭୁ, ଆପଣ ତାକୁ ହତ୍ୟା କଲେ, ଏଇଟା ଆପଣ କେତେ କରୁଣା। କଙ୍ଗା ଦୟାଳୀଙ୍କୁ ଶରଣ ବାଜେମ, ଆଉ କିଏ ଦୟାଳୀ ବ୍ୟକ୍ତି ଅଛନ୍ତି? ଆପଣ ସବୁ ଅସୁରଙ୍କୁ ମାରୁଛନ୍ତି, ଆପଣ ଭଳି ଆଉ କିଏ ଦୟାଳୀ ବ୍ୟକ୍ତି ଅଛନ୍ତି? ତାଙ୍କର ଆମେ ଶରଣ ଯିବା। ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା ଅଛି, ଅହୋ ବକିଜଂ ସ୍ତନ କାଳକୁଟଂ। ବକି ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ, ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲା, କିନ୍ତୁ ଭଗବାନ ତାଙ୍କୁ ତାଙ୍କ ମାଆଙ୍କର ସ୍ଥାନ ପ୍ରଦାନ କଲେ। ଆଉ କିଏ ଏଭଳି ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ତେଣୁ ରକ୍ଷା ଯେଉଁ ବଧ କଲେ ମଧ୍ୟ ତାଙ୍କ ପ୍ରତି କୃପା କରନ୍ତି, ସିଏ ରକ୍ଷା ବଧ କରି ତାଙ୍କ ପ୍ରତି ନିଷ୍ଠୁରତା ଆଚରଣ କରନ୍ତି ନାହିଁ। ଯେଉଁ ଜ୍ଞାନୀମାନେ କୋଟି ଜ୍ଞାନୀ ମଧ୍ୟ ଏକଜଣ ମୁକ୍ତ, ସବୁ ଜ୍ଞାନୀମାନେ ମଧ୍ୟ ମୁକ୍ତ ହୋଇପାରନ୍ତି ନାହିଁ, କିନ୍ତୁ ଭଗବାନ ଯାହାକୁ ବଧ କରିଦିଅନ୍ତି ହତାହାରି ଗତିଦାୟକ, ତାଙ୍କୁ ତାଙ୍କ ଧାମକୁ ପଠାଇ ଦିଅନ୍ତି। ଆଉ ଭଗବାନଙ୍କର ଆଉ କିଏ ଅଧିକ କରୁଣାମୟ ଅଛନ୍ତି? ରକ୍ଷ ବଧ ହେବ ନ କେବଳ ବିଭୁ, ଆପଣ ହେଉଛନ୍ତି ବିଭୁ। ବିଭୁ ଶବ୍ଦର ଅର୍ଥ ହେଉଛି ଅନଲିମିଟେଡ୍, ଲିମିଟ୍ ନାହିଁ। ଭଗବାନଙ୍କର ଯେଉଁ ଗୁଣ ବା ଯାହା ସବୁ ଶକ୍ତି ଏସବୁ ରହିଛି ତା'ର ଅନଲିମିଟେଡ୍, ଆମେ କହିବା ଏତିକି ତାଙ୍କର ଶକ୍ତି ରହିଛି, ଅନଲିମିଟେଡ୍ ବିଭୁ। ଆମେ ହେଉଛେ ଅଣୁ, ଆମେ ତାଙ୍କର ଅଂଶ ହିସାବରେ ଅଣୁ, ଆମେ ଆମେ ଅନଲିମିଟେଡ୍ ନୁହଁ, ଆମର ଲିମିଟ୍ ରହିଛି ଏତିକି ପର୍ଯ୍ୟନ୍ତ, ଆମେ 50 ପର୍ଯ୍ୟନ୍ତ ଆମେ ରହିଛି ଗୁଣ, ଅଧିକ ହୋଇପାରିବ ନାହିଁ। ଭଗବାନ 64 କଳାରେ ପୂର୍ଣ୍ଣ ପୂର୍ଣ୍ଣ ଭାବରେ ସେ ରହିଛନ୍ତି 64 କଳା। ତେଣୁ କୁତୋନ୍ୟତା ସ୍ୱାଦ ରମତ ସ୍ୱାତ୍ମାନ, ଅନ୍ୟ କଥା କ'ଣ କହିବା, ଆପଣ ସବୁବେଳେ ରମତା ରମତ ସ୍ୱାତ୍ମାନ, ରାମ ଶବ୍ଦର ଅର୍ଥ ହେଉଛି ରାମ, ରାମେତି ରାମେତି ରମେ ରାମେ ମନ ରମେ, ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବ୍ରାହ୍ମଣେ। ମୁଁ ତୁମକୁ କହିଥିଲି ମାଥମେଟିକ୍ସ ପଜଲ୍ ଗୋଟେ ଦେଇଥିଲି, ପଜଲ୍ ନୁହେଁ ଏଇଟା କ୍ୱେଶ୍ଚିନ୍, ତୁମେ ଉତ୍ତର ଦେବ କେତେ ନାମ ହେଲା, ତୁମେ ଦେଇପାରିଲ ନାହିଁ ଏପର୍ଯ୍ୟନ୍ତ। ରାମ ରାମେତି ରାମେତି ରମେ ରାମେ ମନ, ଭଗବାନଙ୍କ ନାମ ଯେତେବେଳେ ଜଣେ ନେଉଛନ୍ତି ଶିବଜୀ ଏତେ ଆନନ୍ଦ ପାଉଛି, ରାମ 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 କରି ଚାଲୁଛନ୍ତି, ରାମ ରାମେତି ରାମେତି ରମେ ରାମେ ମନ ରମେ, ଏତେ ମନୋରମ, କେତେ ଆନନ୍ଦ ରାମ ନାମଟି ଶବ୍ଦ। ସହସ୍ର ନାମ ତତ୍ତୁଲ୍ୟମ, ଭଗବାନ ବିଷ୍ଣୁଙ୍କର 1000 ନାମ ସହିତ ଗୋଟିଏ ନାମ ସମାନ, ରାମ ଇଜ୍ ଇକ୍ୱାଲ୍ ଟୁ 1000 ନେମ୍ସ ଅଫ୍ ବିଷ୍ଣୁ, ୱାନ୍ ରାମ ୱାନ୍ ନେମ୍ ଅଫ୍ ରାମ ଇଜ୍ ଇକ୍ୱାଲ୍ ଟୁ 1000 ନେମ୍ସ ଅଫ୍ ବ୍ରହ୍ମା କ'ଣ ବିଷ୍ଣୁ। ସହସ୍ର ନାମ ତତ୍ତୁଲ୍ୟମ, ରାମ ନାମ ବରାନନେ, ବରାନନେ କିଏ ଶ୍ରେଷ୍ଠ ଆନନ୍ଦ କାହାର, ଏ ପାର୍ବତୀ ଦେବୀଙ୍କୁ ଶିବଜୀ କହୁଛନ୍ତି କେତେ ସୁନ୍ଦର ତୁମେ ସୁନ୍ଦରୀ, ଇଏ ଯେଉଁ ରହିଛନ୍ତି ଭଗବାନଙ୍କ ତୁଳନାରେ ତୁମେ କି ସୌନ୍ଦର୍ଯ୍ୟ, ତାର ଅର୍ଥ ହେଉଛି ଏଇଟା, ଭଗବାନଙ୍କ ସୌନ୍ଦର୍ଯ୍ୟ ତୁଳନାରେ ତୁମର କି ସୌନ୍ଦର୍ଯ୍ୟ। ତଥାପି ବରାନନେ ବୋଲି କହିଦେଲେ, ବରାନନେ ଗୋଟିଏ ହରିକୃଷ୍ଣ 16 ମନ୍ତ୍ର ରହିଛି, 16 ନା 32 ଅକ୍ଷର, 16 ମନ୍ତ୍ର, 16 ମନ୍ତ୍ର ମାନେ ହରିକୃଷ୍ଣ ହରିକୃଷ୍ଣ କୃଷ୍ଣ କୃଷ୍ଣ ହରି 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 ରାମ ହରି ରାମ 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 ହରି ହରି, ଏ 32 ଅକ୍ଷର, ଏ 32 ଅକ୍ଷର 16 ନାମ ହେଲା, 16 ନାମରେ ଆସୁଛି 32000 ବିଷ୍ଣୁଙ୍କର ନାମ, ବିଷ୍ଣୁ ସହ ନାମ ଆଚ୍ଛା 108 ଆଚ୍ଛା, ଦେଖିବା କେତେ ମାର୍କ ତୁମେ ଆଣିବ, ଦେଖିବା 100 କି କେତେ ହେଉଛି, 100 ନା 0 ଆଉ ଇନ୍ ବିଟୁଇନ୍ କିଛି ନାହିଁ, ଭୁଲ ହେଲେ ତ 0 ଠିକ ହେଲେ 100 ନା କ'ଣ, ନା ଷ୍ଟେପ୍ ମାର୍କିଂ ଦେବା। ରକ୍ଷ ବଧାୟ ଭଗବାନ, ରାମ ନାମଟା ଏତେ ଏତେ ଇଏ, ଆଉ କୃଷ୍ଣଙ୍କର ନାମ କେତେ, କୃଷ୍ଣଙ୍କ ନାମ ଗୋଟେ, କୃଷ୍ଣଙ୍କ ନାମ କେତେ, 3000 ବିଷ୍ଣୁ ନାମ ସହିତ, ତିନିଟା ରାମ ନାମ ଯାହା ନେବା ଯାହା, କୃଷ୍ଣଙ୍କର ଗୋଟିଏ ନାମ ହେଉଛି ସେୟା। ତେଣୁ ଆମେ କହିବା ଆମେ କାହିଁକି ରାମଙ୍କ ନାମ ନେବା, କେତେ କୃଷ୍ଣ ଇଏ ସ୍ପିରିଚୁଆଲ ମାଥମେଟିକ୍ସ, ଆମର ଟ୍ରେଡ଼ ମାର୍କ ସହିତ ଏଇଟା ସମାନ ହେବ ନାହିଁ, ଆମେ ବୁଝିପାରିବେ ନାହିଁ ସେଇଟା। ଯାହା ହେଉ ରଖୋ ଧାଇବ ନ କେବଳ ଉତ୍ତର୍ଣ୍ଣତ ସାତ ରମତ ସ୍ୱାତ୍ମନ ଭଗବାନ ଆତ୍ମାରାମ ସେ ଆତ୍ମାରେ ଆନନ୍ଦିତ ହୁଅନ୍ତି। ତାଙ୍କର ଆନନ୍ଦ ପାଇଁ ଆଉ କିଛି ବହିରୁ ବାହାରୁ କିଛି ଜିନିଷ ମିଳିଲେ ସେ ଆନନ୍ଦ ପାଇବେ ତା ନୁହଁ, ସେ ଆତ୍ମାରାମ ଆତ୍ମାରାମରେ ଆତ୍ମାରେ ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବାନ କଥା କ'ଣ କହିବା, ଯେଉଁମାନେ ଭଗବାନ ଭକ୍ତମନ୍ତ ସେମାନେ ଆତ୍ମାରାମ। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଭୌତିକ ଜଗତରେ, ଗୋଟିଏ ହେଲେ ଆତ୍ମାରାମ ଆଉ ଗୋଟିଏ ହେଲେ ଇନ୍ଦ୍ରିୟାରାମ। ଶତକଡ଼ା ଅନୁସତ ଭାଗ ରହୁଛନ୍ତି ଇନ୍ଦ୍ରିୟାରାମ, ଭଗବତ ଗୀତାରେ ଭଗବାନ କହିଲେ ଇନ୍ଦ୍ରିୟାରାମ ଉଭଙ୍ଗ ପାର୍ଥ ସହ ଜୀବତୀ, ତାଙ୍କର ଜୀବନ ହେଉଛି ମୋଘ, ବିଫଳ ହୋଇଯାଉ, ତାଙ୍କ ଆୟୁଷ ହେଉଛି ଅଭାୟୁ ପାପପୂର୍ଣ୍ଣ ଆୟୁଷ। ତେଣୁ ଆତ୍ମାରାମ ଯେଉଁମାନେ ଭକ୍ତ ସେମାନେ ଆତ୍ମାରେ ଆନନ୍ଦିତ ହୁଅନ୍ତି। ଭଗବାନ କଥା କ'ଣ କହିବା, ତେଣୁ ସୀତା କୃତାନି ବ୍ୟସନାନି ସୁରସ୍ୟ, ତେଣୁ ସୀତାଙ୍କ ପାଇଁ ଯେଉଁ ରାବଣ ନେଇଗଲେ ଭଗବାନ, ଆମେ କହିଛୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ରାବଣ ଭଗବାନ ଜାଣିଛନ୍ତି ସେ ରାବଣ ପ୍ରକୃତ ଡୁପ୍ଲିକେଟ୍ ସୀତା, ସେ ଅରିଜିନାଲ ସୀତା ନୁହନ୍ତି, କିନ୍ତୁ ତଥାପି ସେ ଗଲେ। କାରଣ ତା ପୂର୍ବରୁ ସେ ବ୍ୟବସ୍ଥା କରିଦେଇଥିଲେ, ଅରିଜିନାଲକୁ ରଖିଦେଇଥିଲେ, ଡୁପ୍ଲିକେଟ୍ ରଖିଥିଲେ, କାରଣ ରାବଣ ପ୍ରାକୃତ ସ୍ତରରେ ଅଛି, ସେ ଅପ୍ରାକୃତ ବସ୍ତୁ ଶୁଣିପାରିବ ନାହିଁ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାହାବନ, ତୈନଂ କେଳଦନ୍ତି ଆପ ନ ସରସ୍ୱତୀ ମାରୁତ। ଭଗବାନ ହେଉଛନ୍ତି ଆତ୍ମା ବସ୍ତୁ, ଚିତ୍ ବସ୍ତୁ, ତା ଦେହରେ ଇଏ ପାର୍ଥିବ ବସ୍ତୁ ତା କାମ ଦେବ ନାହିଁ, ସେଠି ଲାଗିପାରିବ ନାହିଁ, ଛୁଇଁପାରିବେ ନାହିଁ। ତେଣୁ ଡୁପ୍ଲିକେଟ୍ ସୀତା ଆସିଲେ, ଅରିଜିନାଲ ସୀତାକୁ ସେ କେମିତି ନେବ, ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ଏ କଥା ବର୍ଣ୍ଣନା କରାଯାଇଛି, ଏସବୁ ରହିଛି। ତେଣୁ ଏଇ ଡୁପ୍ଲିକେଟ୍ ସୀତା ପାଇଁ ମଧ୍ୟ ଭଗବାନ କ୍ରନ୍ଦନ କଲେ ଅରିଜିନାଲ ସୀତା ଭଳି। ଭଗବାନଙ୍କ ରୋଲ୍ କୌଣସି କୌଣସି ଡୁପ୍ଲିକେଟ୍ ନାହିଁ, ଭଗବାନ ଯେଉଁ ଇଏ କଲେ ସୀତା କ'ଣ ସତୀ ମଧ୍ୟ ହୋଇଗଲେ, କ'ଣ ବିଚଳିତ ସତୀ ମଧ୍ୟ ମସ୍ତକ ଭ୍ରମ ହୋଇଗଲା ତାଙ୍କର, ଜାଣିପାରିଲେନି ଭଗବାନ ଏଭଳି ହୋଇପାରନ୍ତି ବୋଲି। ଡୁପ୍ଲିକେଟ୍ ସୀତା ପାଇଁ କରୁଛନ୍ତି, ଅରିଜିନାଲ ସୀତା ଏଥିରେ କ'ଣ ହୋଇଥାନ୍ତା ଦେଖନ୍ତୁ, ଡୁପ୍ଲିକେଟ୍ ସୀତା ବି ସେ କନ୍ଦନ କରୁଛନ୍ତି, ଗଛ ସମସ୍ତେ ପଚାରୁଛନ୍ତି ମୋ ସୀତା କୁଆଡ଼େ ଗଲେ। ତେଣୁ ଏହିଭଳି ଭାବରେ ସୀତା ରାମଜୀ ଯେଉଁ କ୍ରନ୍ଦନ କରୁଛନ୍ତି, ଏ ଶିକ୍ଷା ଆ ପରେ ଆସିବ ନା, ଏଇଟା ଏଇଟା ନବମ ସ୍କନ୍ଧରେ ଆସିବ, ଏ କଥା ଏଇଟା ପଞ୍ଚମ ସ୍କନ୍ଧରେ ବେଳା ହେଲା, ନବମ ସ୍କନ୍ଧରେ ମଧ୍ୟ ଆସିବ ଭଗବାନଙ୍କର ଏ ଶିକ୍ଷା। ତା'ର ସ୍ତ୍ରୀ ଏଇଟା ରହିଲା, ସେଥିରେ ସେ କହିବେ ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ, ଏ ଯେଉଁ ସ୍ତ୍ରୀ ପୁରୁଷର ଯେଉଁ ଆକର୍ଷଣ, ଏଇଭଳି ଯେଉଁ ଆକର୍ଷଣ ରହିଛି, ସର୍ବତ୍ର ତ୍ରାସମାବୟ, ସବୁ ସମୟରେ ବା ସବୁଠାରେ ସର୍ବତ୍ର ସର୍ବତ୍ର ତ୍ରାସମାବୟ, ତ୍ରାସ କହିଲେ ବିଭିନ୍ନ ପ୍ରକାର କଷ୍ଟ ବା ଦୁଃଖ ବା ସବୁ ବିଚରଣ କରିଦେବ, ତ୍ରାସ ଆଣିବ। ଅପି ଈଶ୍ୱରଣା କିମୁତ, ଭଗବାନଙ୍କ ପାଖରେ ଏଇଟା ହେଉଛି ଆଉ କିମୁତ, ଗ୍ରାମସ୍ୟ ଗୃହ ଚେତସ, ଆଉ ଅନ୍ୟମାନେ ଯେଉଁମାନେ ଗ୍ରାମ ଚେତନା ଗୃହ ଚେତନାରେ ଅଛନ୍ତି ତାଙ୍କ କଥା କ'ଣ କହିବା, ଏ ନବମ ସ୍କନ୍ଧରେ ଆସିବ ଭଗବାନଙ୍କ ଲୀଳାର ଶିକ୍ଷା। ଏଠି ମଧ୍ୟ ହନୁମାନଜୀ ସେ କଥା କହୁଛନ୍ତି, ଇଏ ମତେ ଶିକ୍ଷଣ, ଇଏ ହେଉଛି ଶିକ୍ଷା, ସ୍ତ୍ରୀ ଗ୍ରହଣ କଲେ ଏଇଭଳି ଦୁଃଖ ଭୋଗ କରିବାକୁ ପଡ଼ିବ। ତେଣୁ ବୈଦିକ ନିର୍ଦ୍ଦେଶ ହେଉଛି କ'ଣ ନା, ସବୁ ପୁରୁଷ ଲୋକମାନେ ବ୍ରହ୍ମଚାରୀ ରହିବେ ଏବଂ ସବୁ ସ୍ତ୍ରୀମାନେ ବିବାହ ହେବେ, ଇଏ ହେଉଛି ବୈଦିକ ନିର୍ଦ୍ଦେଶ ରହିଛି। ତେଣୁ ଇଏ ଯେଉଁ ଭଗବାନ ସୀତାଦେବୀଙ୍କ ପାଇଁ କ୍ରନ୍ଦନ କରୁଥିଲେ, ଆଜି ଆମେ ଶୁଣୁଛେ କ୍ରନ୍ଦନ କରୁଛନ୍ତି, ନନ୍ଦ ମହାରାଜ କ୍ରନ୍ଦନ କରୁଛନ୍ତି, ଯଶୋଦା ମା କ୍ରନ୍ଦନ କରୁଛନ୍ତି, ଗୋପୀଙ୍କର କ୍ରନ୍ଦନ ଆସିବ ଆ ପରେ ଅଧ୍ୟାୟରେ, 47 ଅଧ୍ୟାୟରେ ଗୋପୀଙ୍କର କ୍ରନ୍ଦନ, ଭଗବାନ ପାଇଁ କ୍ରନ୍ଦନ। ଆମର ଧାରା ହେଉଛି କ୍ରନ୍ଦନର ଧାରା, ବିପ୍ରଳମ୍ବ ଧାରା। ଆମର ଚୈତନ୍ୟ ଚରିତ୍ରାମୃତରେ ଅଛି ଗୋଟେ ଅଛି ଶ୍ଳୋକ ଅଛି ଗୋଟେ ପୁଆର ଅଛି, ଯେ ଯତେ ଏଇଠି ଅଛି, ଏଇଠି ଦେଖ ଏଇଠି ପର୍ପଟରେ ଅଛି, ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ ନିଶ୍ଚୟ ଜାନିଅତା ପରମ ପରାନନ୍ଦ ସୁଖ। ଆମକୁ ଲାଗିବ ଏ ବୈଷ୍ଣବ ଜଣଙ୍କ ବହୁତ ଦରିଦ୍ର, ବୈଷ୍ଣବ ଜଣଙ୍କ ବହୁତ ଦୁଃଖରେ ଅଛନ୍ତି, ଯେମିତି ଆମେ ଦେଖିବା ସୁଦାମ ଚରିତ୍ର ଖାଇବାକୁ ପାଉନାହାନ୍ତି, ପିଲାମାନେ ସବୁ କନ୍ଦନ କରୁଛନ୍ତି ଖାଇବାକୁ ପାଉନାହାନ୍ତି, କିନ୍ତୁ ସୁଦାମ କ'ଣ ଦୁଃଖରେ ଥିଲେ, ତାଙ୍କ ସ୍ତ୍ରୀ ଯେତେ କହୁଥିଲେ ସ୍ୱାମୀ ଟିକେ ଯାହା ହେଉ ଟିକେ ଦ୍ୱାରକା ଆଡ଼େ ଟିକେ ବୁଲିକିରି ଆସ, କିଛି ପଇସା ଆଣିକି ଆସିବ, ସାଙ୍ଗ ତୁମର ସିଏ ବନ୍ଧୁ ଇଏ ଶୁଣୁନଥିଲେ ଯେ ଭଗବାନଙ୍କର ନାମରେ, ଭଗବାନ ଚିନ୍ତନରେ, ଭଗବାନ ଲୀଳା ନାମ ରୂପ ଗୁଣ ଲୀଳାରେ ଯେଉଁ ଆନନ୍ଦ ରହିଛି, ଧନ କ'ଣ କରିବ, ସେ ଧନ କ'ଣ ଅସୁବିଧା, ଯେଉଁଭଳି ଭାବରେ ଭଗବାନ ରଖିବେ କିଛି ଅସୁବିଧା ନାହିଁ, ସେଇଭଳି ଭାବରେ ଆମେ ଭଗବାନ ଭଜନ କରିପାରିବା ଚାହୁଁନଥିଲେ। ବାରମ୍ବାର 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 ତାଙ୍କ ସ୍ତ୍ରୀ ଅନୁରୋଧ କଲେ, ତେଣୁ ଠିକ୍ ଅଛି ଅୟଂ ହିଁ ପରମ ଲାଭ। ସେ ଚିନ୍ତା କଲେ, ଗୋଟେ ଦିନ ଚିନ୍ତା କଲେ, ଅୟଂ ହିଁ ପରମ, ଏଇଟା ହେଉଛି ଶ୍ରେଷ୍ଠ ଲାଭ। ଯେ ଉତ୍ତମ ଶ୍ଳୋକ ଦର୍ଶନମ, ଭଗବାନଙ୍କର ଆମେ ଦର୍ଶନ କରିବା ସେଇଟା ହେଉଛି ଶ୍ରେଷ୍ଠ ଲାଭ, ଆଉ କିଛି ହଉ କି ନ ହଉ। ସ୍ତ୍ରୀ ଏତେ ଅନୁରୋଧ କଲେଣି ଯିବା, ମୁଁ କହିଲେ ଆଉ ଯିବା ଯଦି କ'ଣ ବନ୍ଧୁଙ୍କ ପାଇଁ କ'ଣ ନେବା, ଦିଅ ଆଣିକି ଆଣ ନା କ'ଣ ଅଛି ଯେ ଦେବି, ଦେଖ କ'ଣ ଟିକେ ଭିକ୍ଷା କର। ଚାରି ଘରକୁ ଗଲେ, ଚାରି ମୁଠା ଚୁଡ଼ା ଆଣିଲେ, ତାକୁ ଭାଜିକିରି ଦେଇଦେଲେ ଏବଂ ସେ ତାକୁ ନେଇକି ଯାଉଛନ୍ତି। ଖାଲି କ'ଣ ଖାଲି ପାଦରେ, ମାନେ କ'ଣ ଆଉ ଚପଲ ନାହିଁ, ପାଦ ସବୁ ଖଣ୍ଟା କଣ୍ଟା ଫୁଟି ଯାଉଛି, ଚାଲି ଚାଲି ଯାଉଛନ୍ତି। ତୁମେ ଯାଇଛ ଏଠିକି ପୋରବନ୍ଦର, ଯେଉଁଠି ମହାତ୍ମା ଗାନ୍ଧୀ ଗୁଜୁରାଟ, ସେଇଠି ତାଙ୍କର ଇଏ, ସେଇଠି ତାଙ୍କର ରହିଛି, ବର୍ତ୍ତମାନ ମଧ୍ୟ ରହିଛି, କୁଡ଼ିଆ ଘରଟେ ରହିଛି ସୁଦାମା। ସେଇଠୁ ଗଲେ ଦ୍ୱାରକା, ଦ୍ୱାରକା ଗଲେ, ଦ୍ୱାରକାରେ ପହଞ୍ଚିଗଲେ ସବୁ ତାଙ୍କର ସବୁ ରହିଛି ଭଗବାନ। ସିଏ ଦ୍ୱାରକା ଭିତରୁ ପ୍ରବେଶ କରିବା ଏତେ ସହଜ ନୁହଁ, ଚାରିପଟେ ସମୁଦ୍ର ରହିଛି, ଦ୍ୱାର ଦୁର୍ଗ ଚାରିପଟେ ସମୁଦ୍ର, ସବୁ କେମିତି କ'ଣ କରି ପଳେଇଲେ। ସିଏ ପଳେଇଲା ପରେ ସବୁ ସୈନ୍ୟମାନେ ରହିଛନ୍ତି, ଇଏ ହେଉଛି ଛାଡ଼ିପାରିବେ ନାହିଁ, ତେଣୁ ସମସ୍ତେ ଛାଡ଼ିଦେଲେ ତାଙ୍କୁ। ଯେତେବେଳେ ଭଗବାନ ସେ ସମୟରେ ତାଙ୍କର 16,108 ରାଣୀ, ବହୁ ରାଣୀଙ୍କ ପାଖରେ, ସବୁ ରାଣୀଙ୍କ ପାଖରେ ସେ ରହିଛନ୍ତି, ଉପସ୍ଥିତ ରହିଛନ୍ତି ଏକ ସମୟରେ, ଇଏ ଭଗବାନଙ୍କ ଭଗବତ୍ତା। ତଥାପି ସେ ପାଟରାଣୀଙ୍କ ରୁମ୍ ମହଲରେ ପହଞ୍ଚିଲେ, 16,108 ରାଣୀଙ୍କ ପାଇଁ 16,108 ମହଲ ରହିଛି। ଗୋଟିଏ ମହଲକୁ ଗଲେ କେତେ ସମୟ ଲାଗୁଛି, ଦୁଇ ମହଲ, ତିନି ମହଲ, ଏମିତି କରି 16,108 ଯାହା ବି ହେଉ ଆସି ପହଞ୍ଚିଗଲେ, ରୁକ୍ମିଣୀଙ୍କର ମହଲରେ ପହଞ୍ଚିଗଲେ, ଯେତେ ଖବର ପାଇଗଲେ ଭଗବାନ ବସିଥିଲେ ସେଇଠି, ତାଙ୍କ ପଲଙ୍କରେ ବା ତାଙ୍କର ସିଂହାସନରେ ବସିଥିଲେ, ତାଙ୍କର ଆସନରେ ବସିଥିଲେ, ଧାଇଁଗଲେ ତାକୁ ଆଣିବା ପାଇଁ, ପାଛୁଡ଼ି ଆଣିବା ପାଇଁ ଗଲେ, କେତେ ପ୍ରକାର ସତ୍କାର କଲେ। କେବେ ଦେଖା ହେଇଥିଲା, ତାଙ୍କର ପିଲାଦିନେ ପଢ଼ୁଥିଲେ, 64 ଦିନର କଥା, ଆ ଭିତରେ କେତେ ମାସ ହେଇଗଲାଣି, କେତେ ବର୍ଷ ହେଇଗଲାଣି, କିନ୍ତୁ ତାଙ୍କୁ ସମ୍ମାନ କଲେ, ବ୍ରାହ୍ମଣଙ୍କୁ ତାଙ୍କୁ ପୂଜା କଲେ, ଏଭଳି ଭାବରେ ସବୁ କଥା ଅଛି। କଥା ହେଇଯାଇ ଯେତେବେଳେ ଆସିଲେ, ଯେତେବେଳେ କ'ଣ ଯାହାପରେ ଯେତେବେଳେ ବିଦାୟ ନେଲେ, ବିଦାୟ ନେଲା ପରେ ସେ କହୁଛନ୍ତି, ସଖା ତ କିଛି ଦେଲେ ନାହିଁ, କିଛି ଦେଲେ ନାହିଁ, ଆଉ ମୁଁ କିଛି ମାଗିଲି ନାହିଁ, ଆଉ ସଖା ବୋଧ ଦେଲେ ନାହିଁ, କାହିଁକି ନା ସେ ଦେଖିଲେ ଯେଉଁ ସେ ଯେଉଁ ଚୂଡ଼ାଟା ନେଇଥିଲେ, ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ଦେଖିକିରି ଏ ଯେଉଁ ଚୂଡ଼ା ନେଇଛନ୍ତି, କ'ଣ ତାଙ୍କୁ ଦେବେ ଭାବୁଛନ୍ତି, କିନ୍ତୁ ଭଗବାନ ଭାବର ଭାବର କ'ଣ ଗ୍ରହଣ ଭାବ ଗ୍ରହଣ କରି ଭାବଗ୍ରାହୀ ସିଏ, ତେଣୁ ସେ ଜାଣିଲେ ଆଣିଛନ୍ତି ମୋ ପାଇଁ ଦେବା ପାଇଁ, କିନ୍ତୁ ଲଜ୍ଜା କରୁଛନ୍ତି, ତେଣୁ ସେ ତାକୁ ଲୁଚିକି ରଖିଥିଲେ କାଖରେ, କାଖରେ କ'ଣ ସେଣ୍ଟ ଫେଣ୍ଟ ଲାଗିନଥିଲା, ଝାଳ ରହିକି ରହିଛି। ତେବେ ଯେତେବେଳେ ସେ ଜବରଦସ୍ତି ଛାଡ଼ୁନାହାନ୍ତି, ଜବରଦସ୍ତି ଭଗବାନ ଜବରଦସ୍ତି ତାକୁ ଟାଣି ନେଉଛନ୍ତି, ଯେତେ ଛିଣ୍ଡିଗଲା, ସେ ଗୋଟେ ନୂଆ କପଡ଼ା ନୁହଁ, ପୁରୁଣା କେଉଁ ବର୍ଷର କପଡ଼ା ଥିବ, ପୁରୁଣା କପଡ଼ା କି ଗୋଟେ ଦାନ ଦେଇଥିଲା, ସେ ରହିକି ପୁରୁଣା ହେଇକି ନଷ୍ଟ ହୋଇଗଲାଣି, ତା ଦେହରେ ବାନ୍ଧିକି ଆଣିଥିଲେ, ଚିରିଗଲା ତଳେ ସେ ପଡ଼ିଗଲା, ଦ୍ୱାରକା ତଳକରେ ଡଷ୍ଟ ନାହିଁ, ସେଠି ସବୁ ସବୁ ରହିଛି ଚିନ୍ତାମଣି ପ୍ରସ୍ତର। ଭଗବାନ ଧାମ, ଭଗବାନ ଗୋଟି ମୁଠା ନେଇ ଖାଇଦେଉଛନ୍ତି, ଆନନ୍ଦ ବହୁତ ଆନନ୍ଦ ଭଗବାନଙ୍କୁ ସେଥିରେ ଲାଗୁଛି, ଗୋଟି ମୁଠା ଖାଇ ଆନନ୍ଦ ହେଇକିରି ଆଉ ଗୋଟି ମୁଠା ଖାଇବା ପାଇଁ ବସିଲା ବେଳକୁ ରୁକ୍ମିଣୀ ଧରିଦେଲେ ହାତକୁ, କହିଲେ ସ୍ୱାମୀ କ'ଣ କରୁଛନ୍ତି, ମହାମା ପ୍ରସାଦ ଆମେ ପାଇବୁ ନା, ଆଉ ଆପଣ ସବୁ ପାଇବେ, ଆମେ ତାଙ୍କ ଗୋଟିଏ ମୁଠାରେ ଆମେ ତାଙ୍କ ତିନି କାଳ ପାଇଁ ମୁଁ ରହିଗଲି, ତାଙ୍କର ଚାଷୀ ହେଇକି ରହିଗଲି, ଏଇଭଳି ଭାବରେ କହିଲେ। ତେଣୁ ଯାହା ହଉ ଏଇଭଳି ଭାବରେ ତାଙ୍କୁ ସମ୍ମାନିତ କରି ସବୁ କରି ଗୋଟିଏ ରାତି ରହିଲେ, ତେଣୁ କଥା ହେଲେ, ସଖା ତୁମର ମନେ ଅଛି ଆମେ ସ୍କୁଲରେ ପଢ଼ୁଥିଲେ, ଆମେ ଯାଇଥିଲେ କାଠ ଆଣିବା ପାଇଁ, ସବୁ ବିଭିନ୍ନ ପ୍ରକାର ସବୁ କଥା ହେଲେ, ସେଠି ମଧ୍ୟ ଭଗବାନ କହୁଛନ୍ତି ପତ୍ରଙ୍କ ପୁଷ୍ପଙ୍କ ଫଳଙ୍କ ତୟଂ ଯେଉଁ ଭକ୍ତା ପ୍ରଛନ୍ତି, ଆଉ କ'ଣ ଅଛି ଅଛି କି ଦେବ କିଛି ମୋତେ, ପତ୍ରଙ୍କ ପୁଷ୍ପଙ୍କ ଫଳଙ୍କ ତୟଂ ଆଉ କିଛି ଦିଅ, ତେଣୁ ଆଉ କ'ଣ ହେବ, ସେ କଥା ହେଇସାରିଲା ପରେ ଫେରିଲେ ତା ପରଦିନ, ଫେରିଲେ ପଢ଼ୁଛନ୍ତି, ଇଏ କରୁଛନ୍ତି, ଚିନ୍ତା କରୁଛନ୍ତି, ଆଉ ସଖା ତ କିଛି ଦେଲେ ନାହିଁ, ମୁଁ କିଛି ମାଗିଲି ନାହିଁ, ସ୍ତ୍ରୀ ମୋର କ'ଣ କହି ବାଡ଼େ, ଓ ଦେହ ଘରେ ପୁଣି ଦେବନି, ଆଉ ଏମିତି ଭାବି ଯାଉଛନ୍ତି। ଜକାୟତ ସବୁ ଆସିଗଲେ, ଅବଶ୍ୟ ଏଇଟା ଆମ ସେ ରାଧାମୋହନ ସେ ମହାରାଜ କହୁଥିଲେ, ଏଇଟା ଗୋଟେ ମନର କଥା କଳ୍ପନା, ଏଇଟା ପ୍ରକୃତ କଥା ନୁହଁ ନହେଇପାରେ। ଡକାୟତ ଆସିମାନେ ପହଞ୍ଚିଗଲେ ଛୁରୀ ଦେଖେଇଲେ, ଆରେ ତୁ ଦ୍ୱାରକା ଆସିଛୁ, କୃଷ୍ଣଙ୍କ ସହିତ ମିଶିଛୁ, କ'ଣ ଆଣିଛୁ ଧନ ଦେ, ତାର ଦେ ନହେଲେ ଛୁରୀ ଘୁଷି ଦେବୁ ତୋତେ। ସେ କହିଲେ ଦେଖୁନୁ ମୋର କ'ଣ ଅଛି, ଛିଣ୍ଡା ଛିଣ୍ଡା ଯେଉଁ ଛିଣ୍ଡା ଲୁଗା ପିନ୍ଧିକି ଯାଇଛି ସେଇ ଛିଣ୍ଡା ଲୁଗା ଲୁଗାଟେ ମୋତେ ନୂଆ ଲୁଗାଟେ ଦେଲେ ନା ସକା କହିକି ହାତ ଦେଖେଇ ଦେଲେ, ହାତ ଟେକି ଦେଲେ। ସେକ୍ୟୁରିଟି ଯଦି ସର୍ଚ୍ଚ କରେ ହାତ ଟେକିଦେବାକୁ ପଡ଼ିବ, କେବେ ସର୍ଚ୍ଚ ହେଇଛି ତମର ହାତ ଟେକିଛ, ହାତ ଟେକିଦେଲେ, ହଁ ଦେଖି କିଛି ନାହିଁ, ସେ ପଳେଇଗଲେ। ହଉ ରଖା ହେଇଗଲେ ମୋତେ ସଖା ମୋର ଜାଣିଥିଲେ, ଯଦି ଦେଇଥାନ୍ତି କିଛି ଅଳ୍ପ କିଛି ଦଶ ବାର ଟଙ୍କା ଦେଇଥାନ୍ତି କି ଦଶ ବାରଟା ମୁଦ୍ରା ଦେଇଥାନ୍ତି, ଆଜି ମୁଁ ପ୍ରାଣ ଯାଇଥାନ୍ତି ମୋର, ଦେଇନାହାନ୍ତି, ଭଲ ହେଇଛି ରକ୍ଷା ପାଇଗଲି। ଯାଇ ପହଞ୍ଚିଗଲେ ଘରେ ଦେଖିଲା ବେଳକୁ ଚିହ୍ନି ପାରୁନାହାନ୍ତି, ପୁଣି ପଛକୁ ଆସୁଛନ୍ତି, ଆରେ ଏଇ ରାସ୍ତାଟି ତ ଏଇ ରାସ୍ତା ବଦଳି ଯାଇଛି, ଝୁପୁଡ଼ି ଘର ନାହିଁ, ଆଉ ଝୁପୁଡ଼ି ପଟି କିଛି ନାହିଁ, ସବୁଗୁଡ଼ାକ ହେଇଯାଇଛି, ଆଉ ଗୋଟେ ସେକେଣ୍ଡ ଦ୍ୱାରକା କିନ୍ତୁ ମୁଁ ଭୁଲରେ ପଳେଇ ଆସିଲି ଦ୍ୱାରକାକୁ, ଏଇଭଳି ଭାବୁଛନ୍ତି। ଆମେ ସ୍ତ୍ରୀ ଆସି ସ୍ତ୍ରୀକୁ ଚିହ୍ନି ପାରୁନାହାନ୍ତି, ସ୍ତ୍ରୀ ଭଳି ଦେବୀ ଭଳି ରହିଛନ୍ତି, ସ୍ତ୍ରୀ ତାକୁ ଆଚୁଟି ନେଉଛି, ସେ ବହୁତ କଥା ରହିଛି, କାହିଁକି କଥା ଆସିଲା ଲିଙ୍କ କେଉଁଠୁ ରହିଲା, ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ, ସେ ଯେଉଁ ଦରିଦ୍ର ଥିଲାବେଳେ ଯେଉଁ ସୁଖରେ ରହିଥିଲେ, ଏତେ ଧନ ପାଇକରି ମଧ୍ୟ ସେଇ ସୁଖ କିଛି ତାଙ୍କର ଅସୁବିଧା ନାହିଁ, ସେଇଟା ବ୍ୟବହାର କଲେ ନାହିଁ, ପଲଙ୍କ ପଲଙ୍କ ଶୋଇଲେ ନାହିଁ, ସିଏ ତଳେ ଯେମିତି ଶୋଇବା କଥା ଶୋଉଥିଲେ ରହିଲେ, ଏମିତି କଥା ସବୁ ଅଛି। ତେଣୁ ବୈଷ୍ଣବ ସିଏ ଭୌତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, ଯେକୌଣସି ପରିସ୍ଥିତି ସେ ଭଗବାନଙ୍କର ଚିନ୍ତନରେ ଆନନ୍ଦ ଆନନ୍ଦିତ ହେଉଛନ୍ତି, ଆଉ ଇଏ ଭୌତିକ ସ୍ତର କ'ଣ କରିବ ତାଙ୍କୁ। ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ସୀତାଙ୍କ ବିରହରେ ଯେଉଁ କ୍ରନ୍ଦନ କରୁଛନ୍ତି, ଇଏ ହେଉଛି ଆନନ୍ଦ, ବିରହରେ ଆନନ୍ଦ ଅଧିକ, ମିଳନରେ ଯେତିକି ଆନନ୍ଦ ନୁହଁ, ବିରହରେ ତା'ଠାରୁ ଅଧିକ ଆନନ୍ଦ। ଆମେ ଶୁଣିବା 47 ଅଧ୍ୟାୟରେ କଥା ଆସିବ, ଏ ଗୋପୀମାନଙ୍କ କଥା ହାଇଏଷ୍ଟ ସ୍ତରର କଥା ଏସବୁ ଆସିବ। ତେଣୁ ଏଇଭଳି ଭାବରେ ବହୁତ ବଡ଼ ତା ପର୍ପଟ ଦେଇଛନ୍ତି, ଆମେ ଆଉ ପଢ଼ିବା ନାହିଁ। ଏଇଠି କହୁଛନ୍ତି ପ୍ରଭୁପାଦ ମହାରାଜ କହୁଛନ୍ତି, ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଯେଉଁ ପ୍ରୀତିପୂର୍ଣ୍ଣ ଭାବବନ୍ଧନ ଥାଏ, ତାହା ବିରହରେ ହିଁ ପ୍ରକୃତରେ ଖୁବ୍ ଆନନ୍ଦଦାୟକ ହୋଇଥାଏ, ଆପାତତଃ ତାହା ଖୁବ୍ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଖୁବ୍ ଆନନ୍ଦଦାୟକ ହୋଇଥାଏ। ସେଇଥିପାଇଁ ଶ୍ରୀ ରାମଚନ୍ଦ୍ରଙ୍କ ପକ୍ଷରେ ସୀତା ବିଚ୍ଛେଦ ଏବଂ ତଦ୍ଜନିତ ଦୁଃଖ ଯନ୍ତ୍ରଣା ଅନ୍ୟ ପ୍ରକାରେ ଦିବ୍ୟ ଆନନ୍ଦର ପ୍ରକାଶ ଥିଲା। ଏହା ହେଉଛି ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ମତ। ଏଇଭଳି ଭାବରେ ତା ପର ଶ୍ଳୋକରେ କହୁଛନ୍ତି, ହନୁମାନଜୀ ପ୍ରାର୍ଥନା କରୁଛନ୍ତି, ନ ବୈଷ ଆତ୍ମା ମଦା ସୋତ୍ତମ ଶକ୍ତ ସ୍ତ୍ରୀ ତୋଳକ୍ୟା ଭଗବାନ ବାସୁଦେବ ନ ଶ୍ରୀକୃତଂ କଶ୍ମଳମସ୍ମୃବିତ ନ ଲକ୍ଷ୍ମଣଂ ଚାବି ବିହାତୁ ମରହତି। ଏ ବହୁତ ସୁନ୍ଦର ଭାବରେ ନ ନ ନ ନ ନେଗେଟିଭଲି କହିକି ପଜିଟିଭ୍ ଆଣୁଛନ୍ତି, ଡବଲ୍ ନେଗେଟିଭ୍ ଯେମିତି ପଜିଟିଭ୍ ହେଇଯାଏ ସେଇଭଳି ଭାବେ ନେଗେଟିଭ୍ରେ କଥା କହୁଛନ୍ତି ହନୁମାନ ମହାରାଜ। ନ ବୈଷ ଆତ୍ମା ଆତ୍ମବତାଂ ସୁତମଂ, ଏଇଟା ଭଗବାନ ରାମଚନ୍ଦ୍ର ତ୍ରିଲୋକ ମଧ୍ୟରେ କୌଣସି ବିଷୟ ପ୍ରତି ଆସକ୍ତ ନୁହନ୍ତି, ସ ଆତ୍ମତତ୍ତ୍ୱ ସେ ଆତ୍ମତତ୍ତ୍ୱବିତ୍ ଭକ୍ତଗଣଙ୍କର ଆତ୍ମା ଓ ପରମ ବାନ୍ଧବ ଏବଂ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ ବାସୁଦେବ, ସେ ସ୍ତ୍ରୀ ନିମିତ୍ତ ଦୁଃଖ ପାଇବେ ଏବଂ ଲକ୍ଷ୍ମଣ ଯଥା ଜଗନ୍ମାତା ଲକ୍ଷ୍ମୀ ସ୍ୱରୂପିଣୀ ସୀତାଦେବୀଙ୍କୁ ପରିତ୍ୟାଗ କରିବେ ଏହା କେବେ ସମ୍ଭବ ନୁହେଁ। ଯେଉଁ ହେଇଥିଲା ସମ୍ଭବ ହେଇଥିଲା କେମିତି, ହନୁମାନ କହୁଛନ୍ତି ସମ୍ଭବ ନୁହଁ, କେମିତି ହେଇଥିଲା, ସ୍ତ୍ରୀଙ୍କୁ ତ୍ୟାଗ କରିଥିଲେ ଏବଂ ଲକ୍ଷ୍ମଣଙ୍କୁ ମଧ୍ୟ ତ୍ୟାଗ କରିଥିଲେ, ଏ ଘଟଣାଟି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହିଛନ୍ତି। କ'ଣ ହେଇଛି ଭଗବାନଙ୍କର ଅନ୍ତିମ ଲୀଳା ଏଇଭଳି ଭାବରେ ହେଇଥିଲା, ଭଗବାନ ରାମଚନ୍ଦ୍ର ଯେତେବେଳେ ଅନ୍ତିମ ସମୟର କଥା, କାଳପୁରୁଷ ଆସିଥିଲେ, କାଳପୁରୁଷ ଆସିଥିଲେ ଭଗବାନଙ୍କ ସହ ଦେଖା କରିବେ, ସେ ଗୋଟେ କଣ୍ଡିସନରେ ଦେଖା କରିବେ, କ'ଣ ଯିଏ ଆମେ କଥା ହେଉଥିଲା ବେଳେ ଯିଏ ଆସିବେ ତମେ ଆପଣ ତାଙ୍କୁ ହତ୍ୟା କରିବେ ନା, ଠିକ୍ ଅଛି ଭଗବାନ ରାମଚନ୍ଦ୍ର ଜାଣନ୍ତି ସବୁ ଲୀଳା ହବ। ଆସିଲେ ଲକ୍ଷ୍ମଣ ରଖିଥିଲେ ଗେଟ୍ରେ ରଖିଥିଲେ, କାହାକୁ କିଛି ପ୍ରବେଶ କରିବ ଦେବାକୁ ନାହିଁ କହିଥିଲେ, ରାମଜୀ କହିଥିଲେ କାହାକୁ ପ୍ରବେଶ କରିବ ନାହିଁ, ଆଲାଉ କରିବ ନାହିଁ। ତେଣୁ ଆସିଗଲେ ଦୁର୍ବାସା ଆସିଗଲେ, ଦୁର୍ବାସା ଭଗବାନ ଲୀଳା, ଦୁର୍ବାସା ଆସିଗଲେ କହିଲେ ଶୀଘ୍ର ମୋତେ ଛାଡ଼ ଭିତରକୁ, ନହେଲେ ମୁଁ ଧ୍ୱଂସ କରିଦେବି ସବୁ, ମୁଁ ଆସି ଖବର ଦିଅ, ନା ଟିକିଏ ଅପେକ୍ଷା କରନ୍ତୁ, ନା ନା ମୁଁ ଅପେକ୍ଷା କରିପାରିବି ନାହିଁ। ତେଣୁ ଲକ୍ଷ୍ମଣ ଦେବ ଚିନ୍ତା କଲେ, ଯଦି ମୋତେ ଅଭିଶାପ ଦେବେ ଦେବେ ଦିଅନ୍ତୁ ପଛକେ, ଯାହା ବି ହେଉ କିନ୍ତୁ ମୁଁ ଯଦି ତାଙ୍କର କାର୍ଯ୍ୟ ନ କରିବି ତାହେଲେ ଅସୁବିଧା ହେବ, ଚିନ୍ତା କରି ପଶିଗଲେ ଭିତରକୁ, ପଶିଗଲେ ଯେତେବେଳେ ଭିତରକୁ ଭଗବାନ ରାମଚନ୍ଦ୍ର ସେ ଜବାବ ଦେଇଛନ୍ତି, ଯିଏ ଆସିବେ ତାକୁ ହତ୍ୟା କରିବେ, କାଳପୁରୁଷଙ୍କ ସହିତ ଦେଖା ହେଇଗଲା, ହତ୍ୟା କରିବେ, ତେଣୁ ଭଗବାନ ଚିନ୍ତା କରୁଛନ୍ତି କେମିତି କ'ଣ କରିବା, ହତ୍ୟା କରିବା। ବଶିଷ୍ଠ କହିଲେ ତାଙ୍କୁ ବିଦା କରିଦିଅ, ତାଙ୍କୁ ତ୍ୟାଗ କରିଦିଅ, ଲକ୍ଷ୍ମଣ ଦେବକୁ ସେ ତ୍ୟାଗ କରିଦେଲେ। ଏଇଭଳି ଭାବରେ ଅନ୍ତିମ ଲୀଳାଟି ହେଇଛି, ତ୍ୟାଗ କରିଦେଲେ କହିଲେ ସେ ତାଙ୍କ ଧାମକୁ ଗଲେ ଆଉ କ'ଣ, ଆମେ ଭାବୁଛେ ତ୍ୟାଗ କରିଦେଲେ କ'ଣ କରିବେ, ତାଙ୍କ ଧାମକୁ ଗଲେ। ସ୍ତ୍ରୀ ବିଚ୍ଛେଦ ରହିଛି, ସ୍ତ୍ରୀକୁ ବି ତ୍ୟାଗ କରିଦେଲେ, ଲକ୍ଷ୍ମଣ କହିଲେ ନେଇକି ଛାଡ଼ିକି ଆସ, କାହିଁକିନା ଏ ଯେଉଁ ରଜକ କହିଲା ଏଇଭଳି ଭାବରେ। ଭଗବାନ ରାମଚନ୍ଦ୍ର ଶାସନ ବର୍ଣ୍ଣନା କରି ବହୁତ ସୁନ୍ଦର ଶାସନ ହେଉଥିଲା, ରାମରାଜ୍ୟ ହନୁମାନ ଆମର ମହାତ୍ମା ଗାନ୍ଧୀ ସବୁବେଳେ ରାମରାଜ୍ୟକୁ ଝୁରି ହେଉଥିଲେ, ରାମରାଜ୍ୟକୁ ଝୁରି ହେଉଥିଲେ, କିନ୍ତୁ ରାମକୁ ଝୁରୁନଥିଲେ। ରାମରାଜ୍ୟରେ ୱିଦାଉଟ୍ ରାମରେ ରାମରାଜ୍ୟ ଚାହୁଁଥିଲେ, ସମସ୍ତେ ଚାହୁଁଥିଲେ ଆନନ୍ଦରେ ରହିବେ, କିନ୍ତୁ ଭଗବାନ ଭଜନ ନ କରିକି ଆନନ୍ଦରେ ରହିବେ, ଏଇଟା ହେଉଛି ସମସ୍ତଙ୍କର କର୍ତ୍ତବ୍ୟ, ସମସ୍ତଙ୍କର ଏଇଟା ହେଉଛି ମୋଟିଭ ବା ଇଚ୍ଛା ହେଉଛି ସେଇଟା, ଯାହା ବି ହେଉ। ତେଣୁ ହନୁମାନ କ'ଣ ଏଇ ଯେଉଁ ରହିଥିଲେ ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟରେ ସମସ୍ତେ ଆନନ୍ଦରେ ଥିଲେ। ନାଧି ବ୍ୟାଧି ଜରା ଗ୍ଲାଣି ଦୁଃଖ ଶୋକ ଭୟ କ୍ରମା ମୃତ୍ୟୁଶ୍ଚ ନାସିତ, ଯେଉଁମାନେ ଅନିଚ୍ଛିତାଙ୍କ ନା ଆସିତ ରାମେ ରାଜନ ଅଧ୍ୟକ୍ଷ ଯେ, ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ ଏଇଭଳି ଭାବେ ଥିଲା, କାହାର ଦୁଃଖ ନଥିଲା, କାହାର ଶୋକ ନଥିଲା, ଭୟ ନଥିଲା, କ୍ରମା ବା କ୍ରାନ୍ତି ନଥିଲା, ଦୁଃଖ ଶୋକ ଭୟ କ୍ରମା ନାଧି ବ୍ୟାଧି କୌଣସି ଆଧି ନଥିଲା, ମନସ୍ତାପ ନଥିଲା, ଆଉ କରୋନା କଥା କ'ଣ କହିବା, ନାଧି ବ୍ୟାଧି ଜରା ବାର୍ଦ୍ଧକ୍ୟ ନଥିଲା, ଗ୍ଲାନି ମଧ୍ୟ ନଥିଲା, ମନସ୍ତାପ ନଥିଲା, କିଛି ନଥିଲା। ଏମିତିକି ଯେଉଁମାନେ ଚାହୁଁନଥିଲେ ମୃତ୍ୟୁବରଣ କରିବା ପାଇଁ ତାଙ୍କର ମୃତ୍ୟୁ ହେଉନଥିଲା। ରାମେ ରାଜନ୍ୟ ଅଧ୍ୟକ୍ଷ ଯେ, ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ ନବମ ସ୍କନ୍ଧ ଏଗାର ଅଧ୍ୟାୟରେ। ରାମ ରାଜ୍ୟରେ ଏଇଭଳି ଭାବରେ ଥିଲା, ଆନନ୍ଦରେ ଲୋକମାନେ ରହୁଥିଲେ, ଏବଂ ଭଗବାନ କୃଷ୍ଣଙ୍କର ମଧ୍ୟ ସେଇଭଳି ଭାବରେ ଥିଲା ଶାସନ ଥିଲା, ଯୁଧିଷ୍ଠିର ମହାରାଜଙ୍କ ଶାସନ ସେଇଭଳି ଭାବରେ ଥିଲା, ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ କଥା। ତେଣୁ ଇଏ ଯେଉଁ ରହିଛି ସୀତାଦେବୀଙ୍କୁ ଭଗବାନ ରାମଚନ୍ଦ୍ର ଯେଉଁ ଶାସନ କରୁଥିଲେ ଦେଖୁଥିଲେ କିଭଳି ଶାସନ ଠିକ୍ ହେଉଛି କି ନାହିଁ, ଛଦ୍ମ ବେଶରେ ଯାଇଥିଲେ, ଗୋଟେ ଦେଖିଲେ ଗୋଟେ ରଜକ ଗୋଟେ ମାନେ କ'ଣ ଏଇ ଶୂଦ୍ର ଜଣେ ତା'ର ପତ୍ନୀକୁ କହୁଛି, ହେ ତୁ କ'ଣ ଆସିଲୁ ଏଠିକି, ମୁଁ ତ ତ୍ୟାଗ କରିଦେଲି, ନା କ'ଣ ହେଲା କି, ମୁଁ ଅସୁବିଧା କିଛି ହେଲା କି, ନା ହଁ ତୁ ବାପ ଘରେ ଯାଇକି ରହିଗଲୁ ଗୋଟେ ରାତି, ଏ ମାରା ହେଇଗଲୁ ତୁ, ଆଉ ମୁଁ ତୁ ଛୁଇଁବି, ତୁ ଯାହା ପଢ଼ା ଆଲୋ ନାହିଁ। ହଁ ଭଗବାନ ରାମଚନ୍ଦ୍ରଙ୍କ ପତ୍ନୀ ରହିଗଲେ ଅସୁଖା ବାଟିକାରେ ଏତେ ଦିନ ରହିଗଲେ, ଭଗବାନ ରାମଚନ୍ଦ୍ର ଗ୍ରହଣ କଲେ, ଆଉ ମୁଁ ଗୋଟେ ରାତି ମୋ ବାପା ଘରେ ରହିଗଲି, ମୁଁ ଅସତି ହେଇଗଲି। ହଁ ତେଣୁ ସିଏ କହୁଛି, ନାହଂ ବିଭବି ତ୍ୱାଂ ଦୁଷ୍ଟା, ଆରେ ଦୁଷ୍ଟା ମୁଁ ତୋତେ ପାଳନ କରିବି, ବିଭର୍ମି ଶବ୍ଦର ଅର୍ଥ କ'ଣ, ଭୋସୟାମି ନମ୍ବର ଦେହାମି ଶୁଖାୟାମି, ଦେଖ ଏଇ ଶବ୍ଦର କେତେ ଅର୍ଥ ରହିଛି। ସିଏ କହିଲେ ନାହଂ ବିଭର୍ମି ତ୍ୱାଂ, ତୋତେ ଯେମିତି ସେ ନିଜେ ତିଆରି କରୁଛନ୍ତି, ସବୁ ଅନ୍ନ ତିଆରି କରୁଛନ୍ତି, ନିଜେ ସବୁ କରୁଛନ୍ତି, ବିଭର୍ମି କରିଦେବେ ସିଏ। ସେ କହିଲେ ନାହଂ ବିଭର୍ମି ତ୍ୱାଂ ଦୁଷ୍ଟା ଅସତି ପରବୈଷ୍ମ ଗାଁ, ତୁମେ ଅସତି, ତୁ ଅନ୍ୟ ଗୃହରେ ରହିଗଲୁ, ପିତାଙ୍କ ଗୃହରେ ରହିଗଲୁ, ତୁ ଅସତି ହେଇଗଲୁ। ଯଦି କହିଲେ ତାଙ୍କ ପତ୍ନୀ କହିଲେ, ଦେଖନ୍ତୁ ସ୍ୱାମୀ ସୀତାଦେବୀ ଏତେ ଦିନ ରହିଲେ ଅଶୋକା ବାଟିକାରେ, ଭଗବାନ ରାମଚନ୍ଦ୍ର ତାଙ୍କୁ ଗ୍ରହଣ କରନା, ସ୍ତ୍ରୈଣ ହି ବିବୃହାତ ସୀତାଙ୍କ, ସେ ସ୍ତ୍ରୈଣ ଥିଲେ, ସେ ସୀତାଙ୍କୁ ଗ୍ରହଣ କଲେ, ରାମ ନାହଂ ଭଜେ ପୁନଃ, ମୁଁ ସେଭଳି ନୁହଁ, ମୁଁ ସେଭଳି ଅଭିବେକୀ ନୁହଁ, ମୁଁ ସେଭଳି ସ୍ତ୍ରୈଣ ନୁହଁ, ମୁଁ ତୋତେ ତ୍ୟାଗ କରିଦେଲି। ଏ କଥା ଶୁଣିଦେଲେ ଭଗବାନ ରାମଚନ୍ଦ୍ର। ତେଣୁ ଗୋଟିଏ ଏଇଭଳି ଭାବରେ ଶୂଦ୍ରର କଥାକୁ ସମ୍ମାନ ଦେଇକରି ଦେଖନ୍ତୁ, ପତ୍ନୀକୁ ଗର୍ଭରେ ଅଛନ୍ତି, ସନ୍ତାନ ଅଛନ୍ତି, ଲକ୍ଷ୍ମଣଙ୍କୁ ଆଦେଶ ଦେଲେ ନେଇକି ଛାଡ଼ିଦେଇ ଆସ, ବନରେ ଛାଡ଼ିଦେଇ ଆସ, ଅବଶ୍ୟ ସେ ଯାଇକି ବାଲ୍ମୀକିଙ୍କ ଆଶ୍ରମରେ ରହିଲେ, ସେଠି ଲବକୁଶ ଜନ୍ମ ହେଲେ, ଏସବୁ କଥା ରହିଛି, ବଡ଼ କଥା ରହିଛି ସବୁ। କିନ୍ତୁ ସୀତାଦେବୀଙ୍କୁ ତ୍ୟାଗ କରିଦେଲେ, ଇଏ ହେଉଛି ପରେ ପୁଣି ରହିଛି, ସୀତାଦେବୀ ପ୍ରବେଶ କରିଯିବେ ମାଟି ଭୂମି ଭିତରେ ପ୍ରବେଶ କରିଯିବେ, ସେ ଭୂମିରୁ ଆସିଥିଲେ, ଭୂମିରୁ ପ୍ରବେଶ କରିଗଲେ ସୀତାଦେବୀ। ଏସବୁ ବହୁତ ଲୀଳା ଅଛି, ଏଇଠି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ସ୍ତୁତିରେ କହୁଛନ୍ତି କ'ଣ ହନୁମାନଜୀ, ନ ଲକ୍ଷ୍ମଣ ଚାପି ବିହାତୁ ମହର୍ତି, ଏଇଭଳି ଭାବେ ଭଗବାନ ରାମଚନ୍ଦ୍ର ଲୀଳା ରହିଛି।
ଆଉ ଦୁଇଟା ଶ୍ଳୋକ ରହିଲା, ଆସନ୍ତାକାଲି ପାଠ କରିବା, ଆମର ସମୟ ହୋଇଗଲା। ଆଉ ଦୁଇଟି ଶ୍ଳୋକ ଅଛି, ଆମ କାଲି ସରିଯିବ। ରହିଗଲା ପରେ ଆଉ ଅନ୍ୟ ସବୁ ଯେଉଁ ରହିଛି ଭୂଗୋଳ, ଅନ୍ୟ ସବୁ ଆମର ଭାରତବର୍ଷ, ତା ତଳେ ହେଉଛି ଦକ୍ଷିଣ କହୁଛି ଭାରତବର୍ଷ, ଆଉ ପୂର୍ବରେ ଗୋଟେ, ପଶ୍ଚିମରେ ଗୋଟେ, ଏଇଭଳି ଭାବରେ ନଅଟି ବର୍ଷ ରହିଛି, ସାତଟି ଦ୍ୱୀପ ରହିଛି, ଏସବୁ ଆମେ ଆଲୋଚନା କରିବା। ଅନ୍ତିମରେ ଆସିବ ନର୍କ, ଏଇଭଳି ଭାବରେ ପଞ୍ଚମ ସ୍କନ୍ଦ ଶେଷ ହେବ। ଜୟ ଶ୍ରୀ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌରବକୁନ୍ଦ କି, ଦାୟୀ ଗୌତମାନନ୍ଦ, ଜୟ ଶ୍ରୀ ଗୋପାଳ ମହାରାଜ।
ହରି ସୀତା
କାମଣା କୋ ଜୟ।